ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, କେନ୍ଦ୍ର ସରକାର ଭୂଲେଖ ଡିଜିଟାଲକରଣ ଦିଗରେ କାର୍ଯ୍ୟ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସ୍ୱାମିତ୍ୱ ଯୋଜନାରେ 65 ଲକ୍ଷ ସମ୍ପତ୍ତି କାର୍ଡ କଲେ ବଣ୍ଟନ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱର ଅନ୍ଧାରୁଆରେ ଥିବା ଭାରତ ବାୟୋଟେକ୍ ଟିକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କଲେ ସିଙ୍ଗାପୁର ରାଷ୍ଟ୍ରପତି। ଏବଂ 2036 ଅଲମ୍ପିକ୍ସରେ ଓଡ଼ିଆ ଖେଳାଳିଙ୍କୁ ଭାଗିଦାରୀ ବଢ଼ାଇବା ପାଇଁ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାର ଭୂଲେଖର ଡିଜିଟାଲକରଣ ଦିଗରେ କାର୍ଯ୍ୟ କରୁଛନ୍ତି। ଏପର୍ଯ୍ୟନ୍ତ 1 କୋଟି ଭୂ ଆଧାର ନମ୍ଘର ଜାରି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସ୍ୱାମିତ୍ୱ ଯୋଜନା ଅଧୀନରେ ସମ୍ପତ୍ତି କାର୍ଡ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ଗତ 7-8 ବର୍ଷ ମଧ୍ୟରେ 98% ଭୂଲେଖର ଡିଜିଟାଲକରଣ କରାଯାଇଛି। ଗ୍ରାମାଞ୍ଚଳ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ଗଠନରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସରକାର ମହିଳାଙ୍କ ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ଓଡ଼ିଶା ସମେତ 10ଟି ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳର 230ଟି ଜିଲ୍ଲା ଅନ୍ତର୍ଗତ 50,000ରୁ ଅଧିକ ଗ୍ରାମର ଲୋକଙ୍କୁ 65 ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାୟଗଡ଼ାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ 242 ଜଣ ହିତାଧିକାରୀଙ୍କୁ ସମ୍ପତ୍ତି ମାଲିକାନା ଜମିପଟ୍ଟା ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ସ୍ୱାମିତ୍ୱ ଯୋଜନାର ହିତାଧିକାରୀ ରାୟଗଡ଼ା ଜିଲ୍ଲାର ଗଜେନ୍ଦ୍ର ସଙ୍ଗୀତାଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଏହାପରେ ଶ୍ରୀମତୀ ସଙ୍ଗୀତା ଆକାଶବାଣୀ ସମାଚାର କଟକକୁ କହିଛନ୍ତି,
ନରେନ୍ଦ୍ର ମୋଦିଙ୍କ ସହିତ କଥା ହେବା ପାଇଁ ମୋତେ 10 ମିନିଟ୍ ସମୟ ମିଳିଲା। ସେଥିରେ ମୋତେ ସମୀକ୍ଷ ଯୋଜନା ଦ୍ୱାରା କ'ଣ କ'ଣ ଲାଭ ହେବ ସେହି ବିଷୟରେ ପଚାରିଥିଲି। ମୁଁ ମଧ୍ୟ କହିଥିଲି ସମୀକ୍ଷ ଯୋଜନାରେ ମୁଁ ଆଗରୁ ଲୋନ୍ ନେଇକରି ମୋ ପିଲାଙ୍କୁ ପାଠ ପଢ଼ାଇ ପାରିବି, ଆଉ ମୁଁ ଛୋଟ ଛୋଟ ଘର ଉଠାଇ ପାରିବି। ସମୀକ୍ଷ ଯୋଜନା ଯେଉଁ ଆରମ୍ଭ କଲେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି।
ସୂଚନା ଅନୁସାରେ ଗ୍ରାମୀଣ ଭାରତର ଅର୍ଥନୈତିକ ପ୍ରଗତିକୁ ଆଗେଇ ନେବା ଲକ୍ଷ୍ୟରେ 2020 ପ୍ରଧାନମନ୍ତ୍ରୀ ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର 118ତମ ସଂସ୍କରଣ ହେବ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ। ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କି ବାତ୍ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣି ଥରେ ରାତି 8:00 ପ୍ରସାରଣ କରାଯିବ। ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସନ୍ମୁଖରତ୍ନମ୍ ଭୁବନେଶ୍ୱରସ୍ଥିତ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକ୍ର ଟିକା ପ୍ରସ୍ତୁତ କେନ୍ଦ୍ରକୁ ଆଜି ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତି ସକାଳେ ପୁରୀ ଜିଲ୍ଲାର ରଘୁରାଜପୁର ଐତିହ୍ୟ ଗ୍ରାମ ଏବଂ ଅର୍କକ୍ଷେତ୍ର କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ। ଶ୍ରୀ ରତ୍ନମ୍ ସ୍ଥାନୀୟ ଲୋକଙ୍କ ଘରେ ପଟ୍ଟଚିତ୍ର ତିଆରି ଶୈଳୀ ଦେଖିବା ସହ ଶିଳ୍ପୀଙ୍କ ସହିତ ଆଲୋଚନା କରିଥିଲେ। ସମ୍ବଲପୁରର ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ରିଭର ଫ୍ରଣ୍ଟ ବିକାଶ ଯୋଜନାରେ ବିକଶିତ କରାଯିବ। ଏହାସହ ହୀରାକୁଦ ବନ୍ଧର ନବୀକରଣ ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରରେ ଶ୍ରୀ ପ୍ରଧାନ ନୂତନ ଭୋଗମଣ୍ଡପର ଉଦ୍ଘାଟନ କରିଛନ୍ତି। ଦୀର୍ଘ 4 ବର୍ଷ ଧରି ଶ୍ରଦ୍ଧାଳୁମାନଙ୍କ ପାଇଁ ବନ୍ଦ ଥିବା ଭୋଗ ବ୍ୟବସ୍ଥା ପୁନଃ ଆରମ୍ଭ ହୋଇଛି। ଆଗାମୀ 2036 ଅଲମ୍ପିକ୍ସରେ ଭାଗିଦାରୀ ବଢ଼ାଇବା ପାଇଁ ଓଡ଼ିଆ ଖେଳାଳିମାନଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ସମ୍ବଲପୁର ବୁର୍ଲାଠାରେ ଆଜି ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ବୁର୍ଲା କପ୍ 2025ର ପ୍ରଦର୍ଶନୀ ମ୍ୟାଚ୍ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସମ୍ବଲପୁରରେ କ୍ରୀଡ଼ାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଖେଳାଳିଙ୍କ ଉନ୍ନତି ପାଇଁ ବିଶେଷ ପ୍ରୟାସ ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସମ୍ବଲପୁର ଧନୁଯାତ୍ରାର ଚତୁର୍ଥ ଦିନରେ ଆଜି ଗୋପପୁରରେ ରାସକେଳି କାଳିଆ ଦଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗୋପପୁର ପାଲଟିଥିବା ଚାଉଁରପୁରରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସେହିପରି ମଥୁରା ନଗରୀରେ ଆଜି ମହାରାଜା କଂସ ନଗର ଭ୍ରମଣ କରିଥିଲେ। ସନ୍ଧ୍ୟାରେ ଷଣ୍ଢାସୁରର ଗୋପପୁରରେ ଉତ୍ପାତ, କୃଷ୍ଣ ବଳରାମଙ୍କୁ ମଥୁରା ଆଣିବା ଲାଗି ଅକ୍ରୁର ପ୍ରେରଣା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମ୍ବଲପୁରଠାରେ ସମ୍ବଲପୁର ସେତୁ ଓ ଏନ୍ବିଟିର ମିଳିତ ଆନୁକୂଲ୍ୟରେ ଆଜିଠାରୁ ପୁସ୍ତକ ମେଳା ଆରମ୍ଭ ହୋଇଛି। ମେଳାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ। 2 ଦିବସୀୟ ପୁସ୍ତକ ମେଳାରେ 200ଟି ଷ୍ଟଲ୍ ଖୋଲାଯାଇଛି। ରାଜ୍ୟରେ ବିଭିନ୍ନ ଜାତୀୟ ରାଜପଥରେ ଆସନ୍ତା ପହିଲାରୁ ବୀମା ନଥିବା ମୋଟରଯାନଗୁଡ଼ିକୁ ଟୋଲ୍ଗେଟ୍ ସ୍ୱୟଂକ୍ରିୟ ପ୍ରଣାଳୀରେ ଯାଞ୍ଚ କରାଯିବା ସହ ଇ ଚିହ୍ନଟ ପ୍ରକ୍ରିୟାରେ ଇ ଚାଲାଣ କରାଯିବ। ମୋଟରଯାନ ଆଇନ ଅନୁଯାୟୀ ବୈଧ ବୀମା ନଥିଲେ ଗାଡ଼ି ଚଳାଚଳ କରୁଥିବା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ମୋଟରଯାନ ଆଇନ ଧାରା 146 ଅନୁଯାୟୀ ପ୍ରତ୍ୟେକ ମୋଟରଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ। ଉଲ୍ଲଂଘନକାରୀଙ୍କ ବିରୋଧରେ 2,000 ଟଙ୍କା ଜରିମାନା କିମ୍ବା 3 ମାସ ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ଆଇନରେ ରହିଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମତ୍ସ୍ୟ ପ୍ରାଣୀ ସମାବେଶ ଓଡ଼ିଶା 2025 ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଆୟୋଜିତ ବୈଠକରେ ସମାବେଶକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ଏହାକୁ ସଫଳ କରିବା ଦିଗରେ କାର୍ଯ୍ୟ କରିବା ଲାଗି ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସୂଚନା ଅନୁସାରେ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡ଼ିଆରେ ଆସନ୍ତା ମାସ 14-16 ପର୍ଯ୍ୟନ୍ତ ଏହି ସମାବେଶ ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଆଇନ ମହାବିଦ୍ୟାଳୟ ପରିସରରେ ପ୍ରାୟ 5,50,00,000 ଟଙ୍କା ବ୍ୟୟ ଅଟକଳରେ ଜିଲ୍ଲା ସଂସ୍କୃତି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆୟୋଜିତ ସଭାରେ ଶ୍ରୀ ସୁରଜ କହିଛନ୍ତି ଏହି ସଂସ୍କୃତି ଭବନ ଲୋକକଳା ଓ ଲୋକସଂସ୍କୃତିକୁ ବଞ୍ଚାଇ ରଖିବାରେ ସହାୟକ ହେବ ଏବଂ ଆଗାମୀ ପିଢ଼ି ଜିଲ୍ଲାର ଐତିହ୍ୟ ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ଅବଗତ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ ଆଜି 63 ଗ୍ରାମ୍ୟ ଉନ୍ନୟନ ବିଭାଜନର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଭୁବନେଶ୍ୱରରେ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଶ୍ରୀ ସିଂ ପ୍ରତିଟି ନିର୍ମାଣ କାର୍ଯ୍ୟର ମାନ ଉପରେ ଗୁରୁତ୍ୱ ଦେବା ସହ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଅଭିଯୋଗ ଶୁଣାଣି ମାଧ୍ୟମରେ ବିଭାଗ ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ନେଇ ସେ ପରାମର୍ଶ ଦେଇଛନ୍ତି। ଓଡ଼ିଶା ପୁଲିସ୍ ନିଯୁକ୍ତି ବୋର୍ଡ ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ସବ୍ ଇନ୍ସପେକ୍ଟର ଷ୍ଟେସନ୍ ଅଫିସର ଏବଂ ଆସିଷ୍ଟାଣ୍ଟ ଜେଲର ସମେତ 933 ପଦବୀରେ ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀ ଓଡ଼ିଶା ପୁଲିସ୍ର ୱେବ୍ସାଇଟ୍ odishapolice.gov.inରେ ବିସ୍ତୃତ ତଥ୍ୟ ପାଇପାରିବେ। ଗଞ୍ଜାମ ଜିଲ୍ଲାରେ ମରୁଡ଼ିର ସଫଳ ପରିଚାଳନା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କୃଷି ମତ୍ସ୍ୟ ଜଳ ବିଭାଜିକା ଜଙ୍ଗଲ ଆଦି ବିଭାଗଗୁଡ଼ିକ ସହାୟତାରେ ଜିଲ୍ଲାସ୍ତରୀୟ ମରୁଡ଼ି ପରିଚାଳନା ଯୋଜନା ପ୍ରସ୍ତୁତି ନିମନ୍ତେ ବୈଠକରେ ସ୍ଥିର ହୋଇଛି। ଆସନ୍ତା 26 ସୁଦ୍ଧା ଆବଶ୍ୟକ ତଥ୍ୟ ପଦାଧିକାରୀଙ୍କୁ ଦେବା ଲାଗି ଶ୍ରୀ ଭୋଇ କହିଛନ୍ତି। ବୌଦ୍ଧଠାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ପର୍ଶ କୁଷ୍ଠରୋଗ ସଚେତନତା ପକ୍ଷ ପାଳନ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ପକ୍ଷ ଆସନ୍ତା 30 ଫେବୃୟାରୀ 13 ପର୍ଯ୍ୟନ୍ତ ଜିଲ୍ଲାରେ ପାଳନ କରାଯିବ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜିଠାରୁ ପକ୍ଷୀଗଣନା ଆରମ୍ଭ ହୋଇଛି। ମହାନଦୀ ବନ୍ୟପ୍ରାଣି ଅଭୟାରଣ୍ୟର ସାତକୋଶିଆ ଗଣ୍ଡରେ ପକ୍ଷୀଗଣନା କାର୍ଯ୍ୟରେ ବନ୍ୟପ୍ରାଣି ଅଧିକାରୀଙ୍କ ନେତୃତ୍ୱରେ କୁସଙ୍ଗ ରେଞ୍ଜ ଅଧୀନସ୍ଥ 3 ଦଳ ନିୟୋଜିତ ହୋଇଛନ୍ତି। ସେହିପରି ଗଜପତି ଜିଲ୍ଲାରେ ବନ ବିଭାଗ ପକ୍ଷରୁ ପକ୍ଷୀଗଣନା ଆରମ୍ଭ ହୋଇଛି। କେନ୍ଦ୍ର ସରକାର ଭୂଲେଖ ଡିଜିଟାଲକରଣ ଦିଗରେ କାର୍ଯ୍ୟ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସ୍ୱାମିତ୍ୱ ଯୋଜନାରେ 65 ସମ୍ପତ୍ତି କାର୍ଡ କଲେ ବଣ୍ଟନ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱର ଅନ୍ଧାରୁଆରେ ଥିବା ଭାରତ ବାୟୋଟେକ୍ ଟିକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କଲେ ସିଙ୍ଗାପୁର ରାଷ୍ଟ୍ରପତି ଏବଂ 2036 ଅଲମ୍ପିକ୍ସରେ ଓଡ଼ିଆ ଖେଳାଳିଙ୍କୁ ଭାଗିଦାରୀ ବଢ଼ାଇବା ପାଇଁ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।